ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟା ଜାରି। ଦୁର୍ଘଟଣାସ୍ଥଳୀରୁ ମିଳିଲା ବ୍ଲାକ୍ ବକ୍ସ ଓ ଡିଜିଟାଲ ଫ୍ଲାଇଟ୍ ରେକର୍ଡର। ଜନକୈନ୍ଦ୍ରିକ ସହଯୋଗ ଉପରେ ପ୍ରାଧାନ୍ୟ ଦେଇ ସମ୍ପର୍କକୁ ପୁନରୁଦ୍ଧାର କରିବା ଲାଗି ଭାରତ ଓ ଚୀନ ସହମତ। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ ଯୋଗ ସମ୍ପର୍କିତ ଏକ ହାଇବ୍ରିଡ୍ ବିଶ୍ୱ ସମ୍ମିଳନୀ। ଭାରତ ମଙ୍ଗୋଲିଆ ଯୁଗ୍ମ ସାମରିକ ଅଭ୍ୟାସ ନୋମାଡିକ୍ ଏଲିଫ୍ୟାଣ୍ଟ ଆଜି ସମାପ୍ତ ହେଲା ଉଲାନବାତାରଠାରେ। ଏବଂ ଏଫ୍ଆଇଏଚ୍ ମହିଳା ଜୁନିୟର ହକି ବିଶ୍ୱକପ୍ ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବ ସାଣ୍ଟିଆଗୋରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦ ଗସ୍ତ କରି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ଗଭୀର ଆଘାତ ଦେଇଛି। ଯେଉଁଭଳି ଭାବରେ ଯାତ୍ରୀମାନଙ୍କର ହଠାତ୍ ଜୀବନହାନି ଘଟିଛି ତାହା ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ। ମୃତକଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀ ଗଭୀର ସମବେଦନା ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରର ପୀଡ଼ା ଓ ଦୁଃଖକୁ ସେ ବୁଝିପାରୁଛନ୍ତି ଏବଂ ସେମାନଙ୍କ ପାଇଁ ଏହି କ୍ଷତି ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳୀରୁ ବ୍ଲାକ୍ ବକ୍ସ ଉଦ୍ଧାର କରାଯାଇଛି ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଗୁଜରାଟର ସନ୍ତାସବାଦ ନିରୋଧୀ ସ୍କ୍ୱାଡ୍ ଘଟଣାସ୍ଥଳୀରୁ ଏକ ଡିଜିଟାଲ ଫ୍ଲାଇଟ୍ ଡାଟା ରେକର୍ଡର ମଧ୍ୟ ଉଦ୍ଧାର କରିଛି। ଘଟଣାସ୍ଥଳରେ ସୁରକ୍ଷା ଏଜେନ୍ସି ପକ୍ଷରୁ ତଲାସୀ ଓ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ତଦନ୍ତର ଅଗ୍ରଗତି ନିମନ୍ତେ ଫରେନ୍ସିକ୍ ବିଶେଷଜ୍ଞଙ୍କର ମଧ୍ୟ ସାହାଯ୍ୟ ନିଆଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାଯାଇ ନଥିଲେ ମଧ୍ୟ ଫରେନ୍ସିକ୍ ପରୀକ୍ଷା ଏବଂ ଆଧୁନିକ ବୈଷୟିକ ଜ୍ଞାନ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହି ଦୁର୍ଘଟଣାସ୍ଥଳୀର ସଂଲଗ୍ନ ଅଞ୍ଚଳରୁ ଅନେକ ସ୍ଥାନୀୟ ବାସିନ୍ଦା ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ସେମାନଙ୍କୁ ବର୍ତ୍ତମାନ ଖୋଜିବା ଲାଗି ପୁଲିସ୍ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। ଏହି ଦୁର୍ଘଟଣାରେ ମୃତ ଓ ତଥା ଆହତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଇଛି। ଏହି ଦୁର୍ଘଟଣାରେ ଆହତଙ୍କୁ ସ୍ଥାନୀୟ ସିଭିଲ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଆହତ ବ୍ୟକ୍ତିଙ୍କୁ ବଞ୍ଚାଇବା ଲାଗି ଜନସାଧାରଣ ନିଜ ପକ୍ଷରୁ ରକ୍ତଦାନ ନିମନ୍ତେ ଆଗେଇ ଆସୁଥିବା ଜଣାଯାଇଛି। ଏହାଛଡ଼ା ଅହମ୍ମଦାବାଦସ୍ଥିତ ମିଲିଟାରୀ କ୍ୟାଣ୍ଟନମେଣ୍ଟଠାରେ ମଧ୍ୟ ଭାରତୀୟ ସେନାବାହିନୀ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଆମ ସମ୍ବାଦଦାତାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବିମାନ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ 7 ଜଣଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇସାରିଛି। ଇତିମଧ୍ୟରେ ମୃତକଙ୍କୁ ଚିହ୍ନଟ କରିବା ଲାଗି 200ରୁ ଉର୍ଦ୍ଧ ଡିଏନ୍ଏ ସାମ୍ପଲ୍ ସଂଗ୍ରହ କରାଯାଇସାରିଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଏହାଛଡ଼ା ସିଭିଲ୍ ହସ୍ପିଟାଲଠାରେ ଆହତମାନଙ୍କର ଆଶୁ ଚିକିତ୍ସାକୁ ତ୍ୱରାନ୍ୱିତ କରାଯିବା ସହିତ ସେମାନଙ୍କର ପରିବାରବର୍ଗଙ୍କ ଲାଗି ପର୍ଯ୍ୟାପ୍ତ ସୁବିଧା ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ଆମ ସମ୍ବାଦଦାତାଙ୍କୁ ଅଧିକ ସୂଚନା ଦେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି,
पूरे आरोग्य विभाग ने और सिविल हॉस्पिटल ने सारे डॉक्टर ने मिलकर वो इमरजेंसी सिचुएशन को हैंडल किया। करीबन 60 लोग आए थे उस टाइम पे, जिसमें से काफी लोग ओपीडी बेस पे, जिनको थोड़ी बहुत इंजरी थी उनको डिस्चार्ज कर दिया गया। अभी फिलहाल अगर आज हम देखेंगे तो हमारे पास 32 पेशेंट यहाँ पर एडमिटेड हॉस्पिटल के अंदर। हमारे पास उसमें मेडिकल स्टूडेंट भी है, लोग जो हेल्प करने आए थे वो भी है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଜୟ ରୂପାନୀଙ୍କ ସହିତ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରିବା ଦିଗରେ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରିଛନ୍ତି। ଏହି ଅବସରରେ ରୂପାନୀଙ୍କର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହିତ ତାଙ୍କର ତ୍ୟାଗ ମନୋବୃତ୍ତି ତଥା ଜନସେବା ଲାଗି ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ଉଲ୍ଲେଖ କରିଛନ୍ତି। ବିଜୟ ରୂପାନୀଙ୍କର ରାଜକୋଟ ପୌର ନିଗମର କାର୍ଯ୍ୟକାଳ ପରେ ରାଜ୍ୟସଭା ସାଂସଦ, ଗୁଜରାଟର ରାଜ୍ୟ ବିଜେପି ସଭାପତି ଏବଂ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳକୁ ଶ୍ରୀ ମୋଦି ସ୍ମରଣ କରିଛନ୍ତି। ବିଜେପିର ଚିନ୍ତାଧାରା ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ କର୍ତ୍ତବ୍ୟନିଷ୍ଠା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଜେନେକ୍ସ ଇଞ୍ଜିନ୍ର ସୁବିଧା ଉପଲବ୍ଧ ଥିବା ଏୟାର ଇଣ୍ଡିଆର ବୋଇଂ 787, 788 ଓ 789 ବିମାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବା ଲାଗି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଡିଜିସିଏ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରିପ୍ରେକ୍ଷୀରେ ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟ ସହିତ ସମନ୍ୱୟ ରକ୍ଷା କରି ତୁରନ୍ତ ଏହି ତଦନ୍ତ ପ୍ରକ୍ରିୟା ସମ୍ପନ୍ନ କରିବାକୁ ଡିଜିସିଏ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ ଇନ୍ଧନ ବିଭିନ୍ନ ମାନଦଣ୍ଡର ନିରୀକ୍ଷଣ, ଇଲେକ୍ଟ୍ରୋନିକ୍ ଇଞ୍ଜିନ୍ ନିୟନ୍ତ୍ରଣ ବ୍ୟବସ୍ଥାର ପରୀକ୍ଷା ଓ ଇଞ୍ଜିନ୍ ଇନ୍ଧନ ଅପରେସନାଲ୍ ପରୀକ୍ଷା ସମେତ ଅନ୍ୟାନ୍ୟ ମାନଦଣ୍ଡଗୁଡ଼ିକୁ ବିମାନ ଉଡ଼ାଣର ଯଥେଷ୍ଟ ପୂର୍ବରୁ ଉପଯୁକ୍ତ ଯାଞ୍ଚ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି। ଜନକୈନ୍ଦ୍ରିକ ସହଯୋଗ ଉପରେ ପ୍ରାଧାନ୍ୟ ଦେଇ ସମ୍ପର୍କକୁ ପୁନରୁଦ୍ଧାର କରିବା ଲାଗି ଭାରତ ଓ ଚୀନ୍ ସହମତ ହୋଇଛନ୍ତି। ଚୀନ୍ର ଉପବୈଦେଶିକ ମନ୍ତ୍ରୀ ସନ୍ ୱିଡଙ୍କର ଦୁଇଦିନିଆ ଭାରତ ଗସ୍ତ ଅବସରରେ ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ଏହି ମତ ପ୍ରକାଶ ପାଇଛି। ବେଜିଂଠାରେ ଗତ ଜାନୁଆରୀ ମାସରେ ଅନୁଷ୍ଠିତ ବୈଠକ ପରଠାରୁ ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରାଯିବା ସହିତ ସୀମା ଅଞ୍ଚଳରେ ସ୍ଥିରତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ତଥା ଦୁଇ ଦେଶ ମଧ୍ୟରେ ସିଧାସଳଖ ବାୟୁସେବା ଆରମ୍ଭ କରିବା ଦିଗରେ ବିବିଧ ପଦକ୍ଷେପ ନେବାକୁ ଭାରତ ଓ ଚୀନ୍ ସମ୍ମତି ପ୍ରଦାନ କରିଛନ୍ତି। ଏଥିଲାଗି ବାୟୁସେବା ଚୁକ୍ତିନାମା ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ମିଶ୍ରି ଆଶାବ୍ୟକ୍ତ କରିଛନ୍ତି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଭିସା ସୁବିଧାକୁ ଅଧିକ ସୁସଂହତ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ଉପରେ ସହମତି ପ୍ରକାଶ ପାଇଛି। ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରା ଅନୁଷ୍ଠିତ କରାଇବା ଦିଗରେ ଚୀନ୍ ପକ୍ଷରୁ କରାଯାଇଥିବା ସହଯୋଗ ଲାଗି ବୈଦେଶିକ ସଚିବ ଶ୍ରୀ ମିଶ୍ରି ପ୍ରଶଂସା କରିଛନ୍ତି। ସେହିଭଳି ଭାରତ ଓ ଚୀନ୍ ମଧ୍ୟରେ 75 ବର୍ଷର କୂଟନୈତିକ ସମ୍ପର୍କ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ଉପରେ ଉଭୟ ଶ୍ରୀ ମିଶ୍ରି ଓ ଶ୍ରୀ ୱିଡଙ୍ଗ ଗୁରୁତ୍ୱାରୋପ କରିଛନ୍ତି। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ସମସ୍ୟାର ସମାଧାନ ତଥା ଅର୍ଥନୈତିକ ଓ ବାଣିଜ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଆଲୋଚନା କରିବା ଲାଗି ମଧ୍ୟ ସମ୍ମତି ପ୍ରକାଶ ପାଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଯୋଗ ସମ୍ପର୍କିତ ଏକ ହାଇବ୍ରିଡ୍ ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହେବ। ଏହାର ବିଷୟବସ୍ତୁ ରହିଛି ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ। ଏକାଦଶ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଏଥିରେ ବିଶ୍ୱବ୍ୟାପୀ ବିଭିନ୍ନ ଅଗ୍ରଣୀ ଆନ୍ତର୍ଜାତିକ ଯୋଗ ପ୍ରତିଷ୍ଠାନ ଓ ସମ୍ପ୍ରଦାୟର 1000 ଉର୍ଦ୍ଧ୍ୱ ପ୍ରତିନିଧି ଅଂଶଗ୍ରହଣ କରିବେ। ବାହାରିନ୍, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍ ଏବଂ ଦକ୍ଷିଣ କୋରିଆ ସମେତ ଅନ୍ୟାନ୍ୟ ଦେଶର ଯୋଗ ବିଶେଷଜ୍ଞ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହେବେ। ଯୋଗର ଉପକାରିତାକୁ ବିଶ୍ୱବ୍ୟାପୀ ଅଧିକ ପ୍ରଚାର ପ୍ରସାର କରାଇବା ଦିଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି,
इस वर्ष आयुष मंत्रालय ने योग की पहुंच और प्रभाव को बढ़ाने के लिए 10 प्रमुख कार्यक्रमों को बढ़ावा दिया। IDY 2025 की थीम एक पृथ्वी एक स्वास्थ्य के लिए योग। यह थीम व्यक्तिगत संतुलन और वैश्विक सामंजस्य को बहाल करने की भारत की योग की शक्ति को रेखांकित करती है।
ଭାରତ ମଙ୍ଗୋଲିଆ ଯୁଗ୍ମ ସାମରିକ ଅଭ୍ୟାସ ନୋମାଡିକ୍ ଏଲିଫ୍ୟାଣ୍ଟ ଆଜି ମଙ୍ଗୋଲିଆର ଉଲାନବାତାରଠାରେ ସମାପ୍ତ ହୋଇଛି। ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଏହି ସାମରିକ ଅଭ୍ୟାସ ସମୟରେ ଭାରତୀୟ ସେନାର ପେସାଦାରୀ ମନୋବୃତ୍ତି, ନିଃସ୍ୱାର୍ଥପର ସେବା ଏବଂ ଆଚରଣକୁ ପ୍ରଶଂସା କରିଛନ୍ତି। ଭାରତ ମଙ୍ଗୋଲିଆ ମଧ୍ୟରେ ଥିବା ଏକ ସଶକ୍ତ ବନ୍ଧୁତ୍ୱ, ଆପୋଷ ବିଶ୍ୱାସ ତଥା ସାଂସ୍କୃତିକ ବନ୍ଧନ ଏହି ଅଭ୍ୟାସ ମାଧ୍ୟମରେ ପ୍ରତିଫଳିତ ହୋଇଛି ବୋଲି ସେ କହିଛନ୍ତି। ଭାରତୀୟ ପଦାତିକ ବାହିନୀ ଏବଂ ଅରୁଣାଚଳ ସ୍କାଉଟ୍ସର 45 ଜଣ ଯବାନ ଏହି 2 ସପ୍ତାହ ଧରି ଚାଲିଥିବା ସମରାଭ୍ୟାସରେ ଅଂଶଗ୍ରହଣ କରିଛନ୍ତି। ମିଳିତ ଜାତିସଂଘର ସର୍ତ୍ତ ଅନୁଯାୟୀ ପାର୍ବତ୍ୟାଞ୍ଚଳ ସମେତ ଅନ୍ୟାନ୍ୟ ଦୁର୍ଗମ ଅଞ୍ଚଳରେ ଏକ ମିଳିତ ଟାସ୍କଫୋର୍ସ ଭାବେ କାର୍ଯ୍ୟ କରିବା ଲାଗି ଦୁଇ ଦେଶର ସେନା ପକ୍ଷରୁ ସମ୍ପନ୍ନ କରାଯାଇଥିବା ଏହି ସମରାଭ୍ୟାସରେ ଗୁରୁତ୍ୱ ଦିଆଯାଇଛି। ଭାରତର ବୈଦେଶିକ ବିନିମୟ ମୁଦ୍ରା ପରିମାଣ ଗତ 6 ତାରିଖରେ ସମାପ୍ତ ହୋଇଥିବା ସପ୍ତାହ ଶେଷ ସୁଦ୍ଧା 5.17 ବିଲିୟନରୁ ଉର୍ଦ୍ଧ୍ୱ ଡଲାର ବୃଦ୍ଧି ପାଇଛି। ଏହି ପରିମାଣ ବର୍ତ୍ତମାନ 696.6 ବିଲିୟନ ଡଲାରରେ ପହଞ୍ଚିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ସାପ୍ତାହିକ ଷ୍ଟାଟିଷ୍ଟିକାଲ ସପ୍ଲିମେଣ୍ଟରେ ସୂଚନା ଦିଆଯାଇଛି। ଏଫ୍ଆଇଏଚ୍ ମହିଳା ଜୁନିୟର ହକି ବିଶ୍ୱକପ୍ ଆସନ୍ତା December 1 ଚିଲିର ସାଣ୍ଟିଆଗୋରେ ଆରମ୍ଭ ହେବ। ଭାରତ ଏହି ବିଶ୍ୱକପ୍ର ପୁଲ୍ ସିରେ ଜର୍ମାନ, ଆୟାରଲାଣ୍ଡ ଓ ନାମିବିଆ ସହିତ ସ୍ଥାନ ପାଇଛି। ଏହି ବିଶ୍ୱକପ୍ରେ ମୋଟ 24 ଦଳ 6 ପୁଲ୍ରେ ବିଭକ୍ତ ହୋଇ ଅଂଶଗ୍ରହଣ କରୁଛନ୍ତି। ଏହି ଦ୍ୱିବାର୍ଷିକ ହକି ବିଶ୍ୱକପ୍ December 13 ସମାପ୍ତ ହେବ ବୋଲି ଆନ୍ତର୍ଜାତିକ ହକି ଫେଡେରେସନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିଶ୍ୱକପ୍ର ଶେଷ ସଂସ୍କରଣ 2023 ସାଣ୍ଟିଆଗୋଠାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟା ଜାରି। ଦୁର୍ଘଟଣାସ୍ଥଳୀରୁ ମିଳିଲା ବ୍ଲାକ୍ ବକ୍ସ ଓ ଡିଜିଟାଲ୍ ଫ୍ଲାଇଟ୍ ରେକର୍ଡର। ଜନକୈନ୍ଦ୍ରିକ ସହଯୋଗ ଉପରେ ପ୍ରାଧାନ୍ୟ ଦେଇ ସମ୍ପର୍କକୁ ପୁନରୁଦ୍ଧାର କରିବା ଲାଗି ଭାରତ ଓ ଚୀନ୍ ସହମତ। ଏବଂ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ ଯୋଗ ସମ୍ପର୍କିତ ଏକ ହାଇବ୍ରିଡ୍ ବିଶ୍ୱ ସମ୍ମିଳନୀ। ସମ୍ବାଦ ଶେଷ ହେଲା।